ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব আপনার মতামত জনাইব আমার এই ঠিকার যোগাযোগ করতু আমার আডভেন্টিস্ট মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য
লেবিয় মাথিও ভাগ এক। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামে মু পাস্টর পূর্ণচন্দ্র আউথরে আপনমানঙ্কু এই কার্যক্রমে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানঙ্কু আশীর্বাদ করন্তু, আপনঙ্ক সমস্ত মনকামনা সে দূর করন্তু, আপনঙ্কু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখু। বিশেষ ভাবরে বর্তমান যে করোনা ভাইরাস মহামারী সারা পৃথিবীকে আক্রমণ করে চালিছি, সেই আক্রমণরু সেই পরমেশ্বর আপনমানঙ্কু সুরক্ষায় রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদা সর্বদা আপনঙ্কু ঠারে সহবর্তী রহো। প্রিয় শ্রোতা, চলন্তু আজি আম্ভে মানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হেউছি লেবি মাথিউ ভাগ এক। এজনে কার বা ট্যাক্স লাগু বা ট্যাক্স নেউথিবা ব্যক্তি, চলন্তু তাহাঙ্ক বিষয়ে আমি আজি আলোচনা করিবা। আউ কিপরি যীশু তাঙ্ক জীবনরে আসিলে তাহা বিষয়ে আমি আলোচনা করিবা। যেপরি ফলেস্টাইনর রোমান অধিকারী মানেঙ্ক মধ্যরু জনসাধারণ অপেক্ষা কেহি ঘৃণা করন্তি নাহি, এক বিদেশী শক্তি দ্বারা এই ট্যাক্স লাগু হেবা যুদি মানঙ্ক পাই ক্রমাগত ক্রোধ থিলা, যাহা সেমানঙ্ক স্বাধীনতা চালি যাইথিবার এক স্মরণক অটে। এবং করদাতা মানে কেবল রোমীয় অত্যাচার উপকরণ নথিলে, সেমানে নিজ নিজ হিসাবরে চোরি করুথিলে, লোকমানঙ্ক খরচরে নিজকে সমৃদ্ধ করুথিলে। জনে যুহুদি যিয়ে রোমীয় মানঙ্ক হাতরে এই কার্যালয় গ্রহণ করে, তাঙ্ক দেশর সম্মান প্রতি বিশ্বাসঘাতকতা করা যাওথিলা। সে জনে বিদ্রোহী ভাবরে ঘৃণিত হউথিলে এবং সমাজের সবুঠারু খারাপ শ্রেণী ভুক্ত হউথিলে। এই শ্রেণীটি লেবি মাথিউঙ্কর থিলা, যিয়ে জেনেসর থিবার চারিজন শিষ্যঙ্ক পরে খ্রিস্টঙ্ক সেবাকু পরিবর্তী ভাবরে ডাকিথিলে। ফারুসিমানে মাথিউঙ্কু তাঙ্কর চাকিরি অনুযায়ী বিচার করিথিলে, কিন্তু যীশু এই ব্যক্তিঙ্ক ঠারে দেখিলে যে সত্য গ্রহণ পাই এক হৃদয় খোলা অছে। মাথিউ ত্রাণকর্তাঙ্ক শিক্ষা শুনিথিলে, যেতেবেলে যেহেতু ঈশ্বরঙ্ক দোষী আত্মা তাঙ্কর পাপপূর্ণতাকু প্রকাশ কলে, সে খ্রিস্টঙ্ক ঠারু সাহায্য লোড়িবাকু ইচ্ছা কলে, কিন্তু সে রাবণর বিশেষত্বর অভ্যস্ত থিলে এবং এই মহান গুরু তাঙ্কু ধ্যান দেবা বলি ভাবিনথিলে। দিনে তাঙ্ক টোল বুথরে বসি করদাতা দেখিলে যে যীশু আসুছন্তি, নিজকু সম্বোধিত শব্দ শুনি মতে আশ্চর্য লাগিলা, এইপরি সে কহন্তি কি মতে অনুসরণ কর। মাথিউ সমস্তঙ্কু ছাড়ি উঠিলে এবং তাঙ্কু অনুসরণ কলে। দারিদ্র এবং কষ্ট পাই বিনিময় হেবাকু থিবা লাভজনক ব্যবসায় বিষয়ে কোনসি দ্বন্দ্ব প্রশ্ন নাহি, চিন্তা নাহি। ଏହା ତାଙ୍କ ପାଇଁ ଯଥେଷ୍ଟ ଥିଲା ଯେ ସେ ଯୀଶୁଙ୍କ ସହିତ ରହିବା ଉଚିତ, ଯେପରି ସେ ତାଙ୍କ କଥା ଶୁଣିବେ ଏବଂ ତାଙ୍କ କାର୍ଯ୍ୟରେ ତାଙ୍କ ସହିତ ଏକ ହୋଇପାରିବେ। ସେହିଭଳି ଶିଷ୍ୟମାନେ ପୂର୍ବରୁ ଡାକିଲେ, ଯେତେବେଳେ ଯୀଶୁ ପିତର ଏବଂ ତାଙ୍କ ସାଥୀମାନେ ତାଙ୍କୁ ଅନୁସରଣ କରିବାକୁ ଆଦେଶ ଦେଲେ, ସେମାନେ ସଙ୍ଗେ ସଙ୍ଗେ ସେମାନଙ୍କର ଡଙ୍ଗା ଓ ଜାଲ ଛାଡ଼ିଦେଲେ। ଏହି ଶିଷ୍ୟମାନଙ୍କ ମଧ୍ୟରୁ କେତେଜଣ ସମର୍ଥନ ପାଇଁ ସେମାନଙ୍କ ଉପରେ ନିର୍ଭରଶୀଳ ଥିଲେ, କିନ୍ତୁ ଯେତେବେଳେ ସେମାନେ ତ୍ରାଣକର୍ତ୍ତାର ନିମନ୍ତ୍ରଣ ପାଇଲେ, ସେମାନେ ଦ୍ୱାଦାବୋଧ କଲେ ନାହିଁ ଏବଂ ପଚାରିଲେ, ମୁଁ କିପରି ବଞ୍ଚିବି ଏବଂ ମୋ ପରିବାରକୁ ବଞ୍ଚେଇବି। ସେମାନେ ଡାକକୁ ମାନିଲେ ଏବଂ ଏହାପରେ ଯୀଶୁ ସେମାନଙ୍କୁ ପଚାରିଲେ, ଯେତେବେଳେ ମୁଁ ତୁମକୁ ବିନା ପର୍ସ ଜୋତା ବିନା ପଠାଇଥିଲି, ତୁମେ କିଛି ଅଭାବ ଥିଲ କି? ସେମାନେ ଉତ୍ତର ଦେଇପାରିଛନ୍ତି, କିଛି ନୁହେଁ। ମାଥ୍ୟୁଙ୍କ ତାଙ୍କ ସମ୍ପତ୍ତିରେ ଏବଂ ଆଣ୍ଡ୍ରିୟୁ ଏବଂ ପିତରଙ୍କୁ ସେମାନଙ୍କ ଦାରିଦ୍ର୍ୟର ସମାନ ପରୀକ୍ଷା ଅଣାଯାଇଥିଲା। ପ୍ରତ୍ୟେକଙ୍କ ଦ୍ୱାରା ସମାନ ଉତ୍ସର୍ଗ କରାଯାଉଥିଲା। ଫଳତାର ମହତ୍ତ୍ୱରେ ଯେତେବେଳେ ଜାଲଗୁଡ଼ିକ ମାଛରେ ପରିପୂର୍ଣ୍ଣ ହେଲା ଏବଂ ପୁରାତନ ଜୀବନର ଉତ୍ସାହ ଅଧିକ ଶକ୍ତିଶାଳୀ ହେଲା, ଯୀଶୁ ସମୁଦ୍ରରେ ଥିବା ଶିଷ୍ୟମାନଙ୍କୁ ସୁସମାଚାର କାର୍ଯ୍ୟ ପାଇଁ ସମସ୍ତଙ୍କୁ ଛାଡ଼ିବାକୁ କହିଥିଲେ। ତେଣୁ ପ୍ରତ୍ୟେକ ଆତ୍ମା ପରୀକ୍ଷିତ ହୁଏ ଯେ ସାମୟିକ ମଙ୍ଗଳ ପାଇଁ କିମ୍ବା ଖ୍ରୀଷ୍ଟଙ୍କ ସହ ସହଭାଗିତା ପାଇଁ ଇଚ୍ଛା ଅଧିକ ଶକ୍ତିଶାଳୀ ହୋଇଥାଏ। ନୀତି ସର୍ବଦା ସଠିକ ଅଟେ। ଯଦି କୌଣସି ବ୍ୟକ୍ତି ଈଶ୍ୱରଙ୍କ ସେବାରେ ସଫଳ ହୋଇପାରିବେ ନାହିଁ, ସେ ପର୍ଯ୍ୟନ୍ତ ତାଙ୍କର ସମ୍ପୂର୍ଣ୍ଣ ହୃଦୟ କାର୍ଯ୍ୟରେ ନଥାଏ ଏବଂ ସେ ସମସ୍ତ ବିଷୟ ଗଣନା କରନ୍ତି, କିନ୍ତୁ ଈଶ୍ୱରଙ୍କ ଜ୍ଞାନର ଉତ୍କୃଷ୍ଟତା ପାଇଁ କ୍ଷତି କରନ୍ତି। କୌଣସି ବ୍ୟକ୍ତି ଯିଏ କୌଣସି ଜିର୍ଜ କରନ୍ତି, ସେ ଖ୍ରୀଷ୍ଟଙ୍କ ଶିଷ୍ୟ ହୋଇପାରିବେ ନାହିଁ, ସେ ତାଙ୍କ ସହକର୍ମୀ ହୋଇପାରିବେ ନାହିଁ। ଯେତେବେଳେ ପୁରୁଷମାନେ ମହାନ ପରିତ୍ରାଣକୁ ପ୍ରଶଂସା କରନ୍ତି, ଖ୍ରୀଷ୍ଟଙ୍କ ଜୀବନରେ ଦେଖାଯାଇଥିବା ଆତ୍ମା ବଳିଦାନ ସେମାନଙ୍କଠାରେ ଦେଖାଯାଇଥାଏ। ସେ ଯେଉଁଠାରେ ବି ବାଟ ଦେଖନ୍ତି, ସେମାନେ ଅନୁସରଣ କରିବାକୁ ଆନନ୍ଦ କରନ୍ତି। ବନ୍ଧୁ, ଖ୍ରୀଷ୍ଟଙ୍କ ଜଣେ ଶିଷ୍ୟ ହେବାକୁ ମାଥ୍ୟୁଙ୍କ ଆହ୍ୱାନ ଆଧ୍ୟାତ୍ମିକ କ୍ରୋଧରୁ ଉତ୍ସାହିତ କଲା। ଜଣେ ଧାର୍ମିକ ଶିକ୍ଷକ ଜଣେ ଜନସାଧାରଣଙ୍କୁ ତାଙ୍କର ତୁରନ୍ତ ସଭାୟତ ଭାବରେ ବାଛିବା ଧାର୍ମିକ, ସାମାଜିକ ଏବଂ ଜାତୀୟ ରୀତିନୀତି ବିରୁଦ୍ଧରେ ଏକ ଅପରାଧ ଥିଲା। ଲୋକମାନଙ୍କର ପକ୍ଷପାତିତାକୁ ଆବେଦନ କରି ଫାରୁସିମାନେ ଯୀଶୁଙ୍କ ବିରୁଦ୍ଧରେ ଲୋକପ୍ରିୟ ଭାବନାକୁ ବଦଳାଇବାକୁ ଆଶା କରୁଥିଲେ। ବନ୍ଧୁ, ଜନସାଧାରଣଙ୍କ ମଧ୍ୟରେ ଏକ ବ୍ୟାପକ ଆଗ୍ରହ ସୃଷ୍ଟି ହୋଇଥିଲା। ସେମାନଙ୍କ ହୃଦୟ ଈଶ୍ୱରୀୟ ଗୁରୁଙ୍କ ପ୍ରତି ଆକର୍ଷିତ ହେଲା। ତାଙ୍କର ନୂତନ ଶିଷ୍ୟତ୍ୱ ଆନନ୍ଦରେ ମାଥ୍ୟୁ ତାଙ୍କର ପୂର୍ବ ସହଯୋଗୀମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିବାକୁ ଇଚ୍ଛା କଲେ। ତନ୍ତୁନର୍ସରେ ସେ ନିଜ ଘରେ ଏକ ଭୋଜି କଲେ ଏବଂ ନିଜ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଡାକିଲେ। କେବଳ ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରାଯାଇନଥିଲା, କିନ୍ତୁ ଅନେକ ଯେଉଁମାନେ ସନ୍ଦେହଜନକ ଖ୍ୟାତି ଅର୍ଜନ କରିଥିଲେ ଏବଂ ସେମାନଙ୍କର ଅଧିକ ଚତୁର ପଡ଼ୋଶୀମାନଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ବନ୍ଧୁ, ମନୋରଞ୍ଜନ ଯୀଶୁଙ୍କୁ ସମର୍ଥେ ଦିଆଯାଇଥିଲା ଏବଂ ସେ ସୈନ୍ୟ ଗ୍ରହଣ କରିବାକୁ କଣ୍ଠବୋଧ କଲେ ନାହିଁ। ସେ ଭଲ ଭାବରେ ଜାଣିଥିଲେ ଯେ ଏହା ଫାରୁସୀ ଦଳକୁ ଅପମାନିତ କରିବ ଏବଂ ଲୋକମାନଙ୍କ ଦୃଷ୍ଟିରେ ମଧ୍ୟ ତାଙ୍କ ସଙ୍କଟ ରହିବ, କିନ୍ତୁ ନୀତିର କୌଣସି ପ୍ରଶ୍ନ ତାଙ୍କ ଗତିବିଧିକୁ ପ୍ରଭାବିତ କରିପାରିବ ନାହିଁ। ତାଙ୍କ ସହିତ ବାହ୍ୟ ପାର୍ଥକ୍ୟ କିଛି ନଥିଲା ଯାହା ତାଙ୍କ ହୃଦୟକୁ ଆକର୍ଷିତ କଲା। ତାହା ଜୀବନର ଜଳ ପାଇଁ ତୃଷାର୍ତ୍ତ ଆତ୍ମା ଥିଲା। ଯୀଶୁ ଜନସାଧାରଣଙ୍କ ଟେବୁଲରେ ଜଣେ ସମ୍ମାନିତ ଅତୀତ ଭାବରେ ବସିଥିଲେ। ତାଙ୍କର ସହାନୁଭୂତି ଏବଂ ସାମାଜିକ ଦୟା ଦ୍ୱାରା ସେ ମାନବିକତାର ସମ୍ମାନକୁ ଚିହ୍ନିଥିଲେ ଏବଂ ଲୋକମାନେ ତାଙ୍କ ଆତ୍ମବିଶ୍ୱାସ ଯୋଗ୍ୟ ଦେବାକୁ ଇଚ୍ଛା କଲେ। ସେମାନଙ୍କ ସୁଶୀଳା ହୃଦୟରେ ତାଙ୍କ କଥା ଆଶୀର୍ବାଦ ପ୍ରାପ୍ତ ଜୀବନ ପ୍ରଦାନକାରୀ ଶକ୍ତି ସହିତ ପଡ଼ିଲା। ନୂତନ ଉତ୍ସାହ ଜାଗ୍ରତ ହେଲା ଏବଂ ସମାଜର ଏହି ବାହାଘର ପାଇଁ ଏକ ନୂତନ ଜୀବନର ସମ୍ଭାବନା ଖୋଜିଥିଲା। ବନ୍ଧୁ, ଏହିପରି ସମାବେଶରେ ତ୍ରାଣକର୍ତ୍ତାଙ୍କ ଶିକ୍ଷା ଦ୍ୱାରା ଅଳ୍ପ କେତେଜଣ ପ୍ରଭାବିତ ହୋଇନଥିଲେ। ଯେଉଁମାନେ ତାଙ୍କ ଆରୋହଣ ପରେ ତାଙ୍କୁ ସ୍ୱୀକାର କରିନଥିଲେ, ଯେତେବେଳେ ପବିତ୍ର ଆତ୍ମା ଢାଲି ଦିଆଗଲା ଏବଂ ଦିନରେ ନୀତି ହଜାର ଲୋକ ଧର୍ମ ପରିବର୍ତ୍ତନ କଲେ, ସେମାନଙ୍କ ମଧ୍ୟରେ ଅନେକ ଥିଲେ ଯେଉଁମାନେ ପ୍ରଥମେ କରଦାତାଙ୍କ ଟେବୁଲରେ ସତ୍ୟ ଶୁଣିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକ ସୁସମାଚାର ଦୂତ ହୋଇଥିଲେ। ମାଥ୍ୟୁ ନିଜେ ଭୋଜିରେ ଯୀଶୁଙ୍କ ଉଦାହରଣ ଏକ ନିରନ୍ତର ଶିକ୍ଷା ଥିଲା। ଅବହେଳିତ ଜନସାଧାରଣ ତାଙ୍କ ଗୁରୁଙ୍କ ପାଦଙ୍କ ଅନୁସରଣ କରି ନିଜ କାର୍ଯ୍ୟାଳୟରେ ସବୁଠାରୁ ଉତ୍ସର୍ଗୀକୃତ ପ୍ରଚାରକମାନଙ୍କ ମଧ୍ୟରୁ ଜଣେ ହେଲେ। ବନ୍ଧୁ, ଯେତେବେଳେ ରାବଣମାନେ ମାଥ୍ୟୁଙ୍କ ଭୋଜିରେ ଯୀଶୁଙ୍କ ଉପସ୍ଥିତି ବିଷୟରେ ଜାଣିଲେ, ସେମାନେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାର ସୁଯୋଗ ନେଇଥିଲେ, କିନ୍ତୁ ସେମାନେ ଶିଷ୍ୟମାନଙ୍କ ମାଧ୍ୟମରେ କାର୍ଯ୍ୟ କରିବାକୁ ମନୋନୀତ ହେଲେ। ସେମାନଙ୍କ କୁସଂସ୍କାର ଜାଗ୍ରତ କରି ସେମାନେ ସେମାନଙ୍କ ଗୁରୁଙ୍କ ଠାରୁ ବିଚ୍ଛିନ୍ନ ହେବାକୁ ଆଶା କଲେ। ଖ୍ରୀଷ୍ଟଙ୍କୁ ଶିଷ୍ୟମାନଙ୍କ ଉପରେ ଏବଂ ଶିଷ୍ୟମାନେ ଖ୍ରୀଷ୍ଟଙ୍କ ନିକଟରେ ଅଭିଯୋଗ କରିବା ସେମାନଙ୍କ ନୀତି ଥିଲା। ଯେଉଁଠାରେ ସେମାନେ ଅଧିକ କ୍ଷତବିକ୍ଷତ ହେବା ସେମାନଙ୍କ ବାଣକୁ ଲକ୍ଷ୍ୟ କରି ସ୍ୱର୍ଗରେ ଅସନ୍ତୁଷ୍ଟ ହେବା ପରଠାରୁ ସୟତାନ ଏହିପରି କାର୍ଯ୍ୟ କରିଆସୁଅଛି ଏବଂ ସେମାନେ ମତଭେଦ ଏବଂ ବିଚ୍ଛିନ୍ନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ସେମାନେ ତାଙ୍କ ଆତ୍ମା ଦ୍ୱାରା କାର୍ଯ୍ୟ କରନ୍ତି। ବନ୍ଧୁ, କରଦାତା ଓ ପାପୀମାନଙ୍କ ସହିତ ତୁମ୍ଭର ଗୁରୁ କାହିଁକି ଖାଏ, ଏହିପରି ଫାରୁସିମାନେ ପ୍ରଶ୍ନ କରିଥିଲେ। ଈର୍ଷା କରୁଥିବା ରାବଣମାନେ ଏହିପରି ପ୍ରଶ୍ନ କରିଥିଲେ। ଯୀଶୁ ନିଜ ଶିଷ୍ୟମାନଙ୍କୁ ଏହି ଅଭିଯୋଗର ଉତ୍ତର ଦେବାକୁ ଅପେକ୍ଷା ନ କରିଥିଲେ, କିନ୍ତୁ ନିଜେ ଉତ୍ତର ଦେଇଥିଲେ। ଯେଉଁମାନେ ସୁସ୍ଥ ଅଛନ୍ତି ସେମାନେ ଡାକ୍ତରଙ୍କ ଆବଶ୍ୟକ କରନ୍ତି ନାହିଁ, କିନ୍ତୁ ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ କରନ୍ତି। କାରଣ ମୁଁ ଧାର୍ମିକମାନଙ୍କୁ ଡାକିବାକୁ ଆସିନାହିଁ, ମାତ୍ର ପାପୀମାନଙ୍କୁ ଅନୁତାପ କରିବାକୁ କହିଛି ବା ଆସିଅଛି। ଫାରୁସିମାନେ ଆଧ୍ୟାତ୍ମିକ ଭାବରେ ସମ୍ପୂର୍ଣ୍ଣ ବୋଲି ଦାବି କଲେ ଏବଂ ସେଥିପାଇଁ ଡାକ୍ତରଙ୍କ ଆବଶ୍ୟକତା ନଥିଲା ଯେତେବେଳେ ସେମାନେ କରଦାତା ଏବଂ ଅନଜିହୁଦୀମାନଙ୍କୁ ଆତ୍ମାର ରୋଗରୁ ବିନଷ୍ଟ ବୋଲି ବିବେଚନା କରୁଥିଲେ। ତାହେଲେ ଜଣେ ଡାକ୍ତର ଭାବରେ ତାଙ୍କର ସାହାଯ୍ୟ ଆବଶ୍ୟକ କରୁଥିବା ଶ୍ରେଣୀକୁ ଯିବା ତାଙ୍କ କାମ ନୁହେଁ କି? ହଁ, ତାଙ୍କ କାମ ଅଟେ। କିନ୍ତୁ ଯଦିଓ ଫାରୁସିମାନେ ନିଜ ଏତେ ଉଚ୍ଚ ଭାବୁଥିଲେ, ସେମାନେ ଅପମାନନା କରିବା ଅପେକ୍ଷା ପ୍ରକୃତରେ ଖରାପ ଅବସ୍ଥାରେ ଥିଲେ। ଜନସାଧାରଣ କମ୍ ବଡ଼ ଏବଂ ଆତ୍ମନିର୍ଭରଶୀଳ ଥିଲେ ଏବଂ ଏହିପରି ସତ୍ୟର ପ୍ରଭାବ ପାଇଁ ଅଧିକ ଖୋଲା ଥିଲା। ଯୀଶୁ ରାବଣମାନଙ୍କୁ କହିଲେ, ଯାଅ ଏବଂ ଏହାର ଅର୍ଥ ବୁଝ, ମୁଁ ଦୟା କରିବି। ବଳିଦାନ ନୁହେଁ, ଏପରି ସେ ଦର୍ଶାଇଛନ୍ତି ଯେ ଯେତେବେଳେ ସେମାନେ ଈଶ୍ୱରଙ୍କ ବାକ୍ୟକୁ ବ୍ୟାଖ୍ୟା କରିବାକୁ ଦାବି କରିଥିଲେ, ସେମାନେ ଏହାର ଆତ୍ମା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ବନ୍ଧୁ, ପାରୁଷୀମାନେ ସେହି ସମୟ ପାଇଁ ଚୁପ୍ ରହିଲେ, କିନ୍ତୁ କେବଳ ସେମାନଙ୍କ ଶତ୍ରୁତାରେ ଅଧିକ ସ୍ଥିର ହେଲେ। ଏହାପରେ ସେମାନେ ବାପ୍ତିଜକ ଜହନଙ୍କ ଶିଷ୍ୟମାନଙ୍କୁ ଖୋଜି ସେମାନଙ୍କୁ ତ୍ରାଣକର୍ତ୍ତାଙ୍କ ବିରୁଦ୍ଧରେ ସ୍ଥାପନ କରିବାକୁ ଚେଷ୍ଟା କଲେ। ଏହି ଫାରୁସିମାନେ ବାପ୍ତିଜଙ୍କ ମିଶନକୁ ଗ୍ରହଣ କରିନଥିଲେ। ସେମାନେ ତାଙ୍କର ଘୃଣା ଜୀବନ, ତାଙ୍କର ସରଳ ଅଭ୍ୟାସ, କଠିନ ପୋଷକକୁ ଉପହାସ କରିଥିଲେ ଏବଂ ତାଙ୍କ ଜଣେ ପ୍ରଶଂସକ ବୋଲି ଘୋଷଣା କରିଥିଲେ। ବନ୍ଧୁ, କାରଣ ସେମାନଙ୍କର କପଟକୁ ନିନ୍ଦା କରୁଥିଲେ, ସେମାନେ ତାଙ୍କ କଥାକୁ ବିରୋଧ କରିଥିଲେ ଏବଂ ତାଙ୍କ ବିରୁଦ୍ଧରେ ଲୋକଙ୍କ ଉତ୍ତେଜିତ କରିବାକୁ ଚେଷ୍ଟା କରିଥିଲେ। ପରମେଶ୍ୱରଙ୍କ ଆତ୍ମା ଏହି ନିନ୍ଦୁକମାନଙ୍କର ହୃଦୟ ଉପରେ ସ୍ଥାନାନ୍ତରିତ କରିଥିଲେ ପାପର ସେମାନଙ୍କୁ, କିନ୍ତୁ ସେମାନେ ଈଶ୍ୱରଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଘୋଷଣା କଲେ ଯେ ଜନଙ୍କ ସୈତାନ ଅଛି। ବନ୍ଧୁ, ଅନେକ ସମୟରେ ଆମେ ଅନ୍ୟମାନଙ୍କୁ ଘୃଣା କରିଥାଉ, ଅନ୍ୟମାନଙ୍କୁ ନୀଚ ଦେଖିଥାଉ, ମାତ୍ର ପ୍ରଭୁଙ୍କ ସମ୍ମୁଖରେ କେହି ନୀଚ ନୁହନ୍ତି, କେହି ଗରିବ ନୁହନ୍ତି, ସମସ୍ତେ ଈଶ୍ୱରଙ୍କ ସନ୍ତାନ ସନ୍ତତି। କ'ଣ ସେହି ଈଶ୍ୱରଙ୍କ ସନ୍ତାନ ସନ୍ତତି ହେବା ପାଇଁ ଆପଣ ଇଚ୍ଛା କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ। ଆପଣ ସେହି ସଦାପ୍ରଭୁଙ୍କ ହସ୍ତରେ ସମର୍ପଣ କର, ଯେପରି ସେହି ସଦାପ୍ରଭୁ ଆପଣମାନଙ୍କୁ ଆପଣା ସନ୍ତାନ ସନ୍ତତି ହିସାବରେ ଗ୍ରହଣ କରିବେ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉଚ୍ଚାରଣ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣେଇଲ, ସେହି ବାକ୍ୟ ଅନୁସାରେ, ସେହି କାହାଣୀ ହିସାବରେ ଆମମାନଙ୍କୁ ଚାଲିବା ପାଇଁ ଶକ୍ତିରେ, ଜ୍ଞାନରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ପ୍ରଭୁ, ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆକ୍ରମଣ କରି ଚାଲିଛି, ଆଉ ଅନେକ ପ୍ରାଣ ହରାଇ ଅଛନ୍ତି, ହେ ପରମେଶ୍ୱର, ସେହି ଆକ୍ରମଣରୁ ଆମମାନଙ୍କୁ ଦୂରେଇ ରଖ। ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ କଢ଼ାଇ ନିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ବିକ୍ଷମା ଅଛି ଶୁଣି ଗ୍ରହଣ କର। ଆମେନ୍।
ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ, ତୁମ ତୈଳରେ ମୋର ମସ୍ତକ ଅଭିଷେକ କରିଛ, ମୋର ମସ୍ତକ ତୁମ ତୈଳରେ ମୋର ମସ୍ତକ ଅଭିଷେକ କରିଛ, ମୋର ମସ୍ତକ ଯୀଶୁ ହିଁ ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ଯୀଶୁ ହିଁ ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ। ଆକାଶ ପୃଥିବୀର ଯେ ନିର୍ମାଣକାରୀ, ସେହି ସଦା ପ୍ରଭୁ ମୋର ସାହାଯ୍ୟକାରୀ, ଆକାଶ ପୃଥିବୀର ଯେ ନିର୍ମାଣକାରୀ, ସେହି ସଦା ପ୍ରଭୁ ମୋର ସାହାଯ୍ୟକାରୀ, ବିଚଳିତ ହେବ ନାହିଁ ମୋର ଚରଣ, ବିଚଳିତ ହେବ ନାହିଁ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। বা খোলন্তু আমার ওয়েবসাইট, যে কোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori। ଏବଂ www.adventistmediacenterindia.org। ଆଡଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ପୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।